ଓହୋ, ଏତେ ରାତିରେ କିଏ ଫୋନ୍ କରୁଛି? ଆରେ, ଇଏ ତ ରାଧାର ଶ୍ୱଶୁର ଘରର ଫୋନ୍ ନମ୍ବର। କଣ ହେଲା ଆମ ଝିଅର?
ଆରେ, ଫୋନ୍ ତ ଉଠାଅ ଶୀଘ୍ର।
ହ୍ୟାଲୋ
ହ୍ୟାଲୋ। ହଁ ବାପା, ରାଧାର ଦେହ ଅଚାନକ ଖରାପ ହେଇଗଲା, ଆମେ ତାକୁ ସହର ହସ୍ପିଟାଲ ନେଇକି ଯାଉଛୁ, ଆପଣମାନେ ବି ଶୀଘ୍ର ଆସିବାକୁ ଚେଷ୍ଟା କରନ୍ତୁ।
କଣ ହେଲା ରାଧାର? ହସ୍ପିଟାଲ କାହିଁକି?
ଜଣା ନାହିଁ, ଏବେ ହଠାତ୍ ଅଚେତ ହେଇଗଲା, ଆଉ ପୁଣି ଶରୀରରୁ ବହୁତ ରକ୍ତ ବାହାରିବାରେ ଲାଗିଲା। ଆମେ ଗାଡ଼ିରେ ହିଁ ଅଛୁ, ଏବେ ହସ୍ପିଟାଲ ପହଞ୍ଚିଯିବୁ, ଆପଣମାନେ ବି ଆସିଯାଆନ୍ତୁ।
ହେ ଭଗବାନ, ଏବେ କଣ ହେବ? ଠିକ୍ ଅଛି ଠିକ୍ ଅଛି, ଆମେ ଏବେ ବାହାରୁଛୁ, ତୁମେ ରାଧାର ଧ୍ୟାନ ରଖ, ଆମେ ଏବେ ପହଞ୍ଚିଯିବୁ।
କଣ ହେଲା? ରାଧା ଠିକ୍ ତ ଅଛି, ତୁମେ କିଛି ତ କୁହ।
ମୁଁ କେମିତି ଜାଣିବି ରାଧାର ମା? ଶୁଣିଲ ତ ସେମାନେ କଣ କହିଲେ? ଟିକେ ମୋ କମିଜ ତ ଦେଲ, ଏବେ ଯିବାକୁ ପଡ଼ିବ ମୋତେ।
ମୁଁ ବି ଯିବି ସାଥିରେ।
ନା ନା, ମୁଁ ପ୍ରଥମେ ଯାଇକି ଦେଖେ, ଦରକାର ପଡ଼ିଲେ ତମେ ସକାଳକୁ ଆସିବ।
ଆଶା ଦିଦି, ଆଶା ଦିଦି, ଶୀଘ୍ର କବାଟ ଖୋଲ। ଆରେ ସୀମା, କଣ ହେଲା ଏତେ ସକାଳୁ ସକାଳୁ, ଆଉ ଏତେ ଚିନ୍ତିତ କାହିଁକି?
ଆଶା ଦିଦି, ରାଧା ଝିଅର ଦେହ ବହୁତ ଖରାପ ହେଇଯାଇଛି, କାଲି ରାତିରେ ତାକୁ ହସ୍ପିଟାଲ ନେବାକୁ ପଡ଼ିଲା, ଦେହରୁ ବେଶୀ ରକ୍ତ ମଧ୍ୟ ବାହାରି ପଡ଼ିଥିଲା। ଏବେ ତାଙ୍କର ଫୋନ୍ ଆସିଥିଲା, କହୁଥିଲେ ଯେ ରକ୍ତର ଅଭାବ ଯୋଗୁଁ ଅଧିକ ଦୁର୍ବଳ ହେଇପଡ଼ିଛି ସେ, ଡାକ୍ତର କିଛି ଠିକ୍ ଭାବରେ କହୁନାହାନ୍ତି।
ଆଚ୍ଛା ଆଚ୍ଛା, ଟିକେ ଶାନ୍ତ ହୋଇଯାଅ, ଏବେ ଆରାମରେ କୁହ ଯେ କଣ ହେଇଥିଲା। ରାଧା ଗର୍ଭବତୀ ଥିଲା କି?
ହଁ।
କେତେ ମାସ ଚାଲିଥିଲା?
ଛଅ ମାସ।
ଛଅ ମାସ? ଏବେ ତ ସାତ ଆଠ ମାସ ତଳେ ହିଁ ବାହାଘର ହେଇଥିଲା ତାର।
ହଁ ଦିଦି, ଏବେ କଣ କହିବି, ଆମର ଭାଗ୍ୟ ହିଁ ଖରାପ।
ଭାଗ୍ୟ ତୁମର ନୁହେଁ ସୀମା, ରାଧାର ଖରାପ। ମୁଁ ଜାଣେ ଯେ ବର୍ତ୍ତମାନ ଏହି ସବୁ କହିବାର ସମୟ ନୁହେଁ, କିନ୍ତୁ ବାହାଘର ପୂର୍ବରୁ ହିଁ ତୁମକୁ ବହୁତ ବୁଝେଇବାକୁ ଚେଷ୍ଟା କରିଥିଲି ଯେ ଷୋହଳ ବର୍ଷର ଝିଅ ଶାରୀରିକ ଆଉ ମାନସିକ ରୂପରେ ନା ତ ବିବାହ ପାଇଁ ପ୍ରସ୍ତୁତ ହୋଇଥାଏ, ଆଉ ନା ହିଁ ପିଲାକୁ ଜନ୍ମ ଦେବା ପାଇଁ। ଏବେ ଏଇଠି ବସି ଭାଗ୍ୟକୁ ଦୋଷ ଦେଇ ଲୁହ ଗଡ଼େଇଲେ କଣ ଲାଭ? ଡାକ୍ତର କଣ କହିଲେ ଯେ?
ଜଣା ନାହିଁ ଦିଦି, କହୁଥିଲେ ଶରୀରରେ ପୂର୍ବରୁ ହିଁ ରକ୍ତର ଅଭାବ ଥିଲା, ଆଉ ତା ଉପରେ ରକ୍ତ ବି ବାହାରିଗଲା। ସେମାନେ ଏବେ ରାଧାକୁ ତାଙ୍କ ଦେଖାଶୁଣାରେ ହିଁ ରଖିଛନ୍ତି।
ହଁ, ଏବେ କଣ କରିବା, ବାସ୍ ଅପେକ୍ଷା ହିଁ କରିପାରିବା।
ଆଶା ଦିଦି, ଏମିତି କୁହନ୍ତୁନି, କିଛି ତ ଉପାୟ କୁହନ୍ତୁ। ମୁଁ କଥା ଦେଉଛି ଯେ ଆଗକୁ ଆପଣଙ୍କ କଥାକୁ ନିଶ୍ଚିତ ମାନିବି।
ଦେଖ ସୀମା, ଏବେ ଅପେକ୍ଷା କରିବା ବ୍ୟତୀତ ଆଉ କୌଣସି ଉପାୟ ନାହିଁ। ଗୋଟିଏ ଷୋହଳ ବର୍ଷର ହସି ଖେଳୁଥିବା ଝିଅ ଥିଲା ରାଧା, କେତେ ଭଲ ଭାବରେ ସ୍କୁଲରେ ପଢ଼ୁଥିଲା, କିନ୍ତୁ ତୁମମାନଙ୍କୁ ତ ତାର ବାହାଘରର ଚିନ୍ତା ଥିଲା। ଏପରି କଣ ବୋଝ ଥିଲା ତୁମମାନଙ୍କ ପାଇଁ ଯେ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିପାରିଲନି? ଆଇନଗତ ଅପରାଧ ତ କଲ, ତା ସହିତ ନିଜ ଝିଅର ଜୀବନ ବି ନଷ୍ଟ କରିଦେଲ, କାହିଁକି କଲ ଏମିତି?
ତେବେ ଶ୍ରୋତା ବନ୍ଧୁଗଣ, ଆପଣଙ୍କୁ କଣ ଲାଗୁଛି ଯେ ରାଧାର ବାପା ମା ଷୋହଳ ବର୍ଷରେ ତାର ବିବାହ କରି ଠିକ୍ କଲେ? କଣ ଅଠର ବର୍ଷ ବୟସରେ ଝିଅର ବିବାହ କରିବା ଦରକାର? ଆମ ପାଖକୁ ନିଜର ଉତ୍ତର ପହଞ୍ଚାନ୍ତୁ। ତିନି ନମ୍ବର ଟିପି। ଧନ୍ୟବାଦ।